ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆଇଗଟ୍ କର୍ମଯୋଗୀ ପ୍ଲାଟଫର୍ମ ବ୍ୟବହାର ମାଧ୍ୟମରେ ଶିକ୍ଷାକୁ ଜୀବନବ୍ୟାପୀ ଅଭ୍ୟାସରେ ପରିଣତ କରିବାକୁ ପ୍ରଶାସନିକ କର୍ମଚାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ବର୍ଷ ପୂରଣ ପରିପ୍ରେକ୍ଷୀରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପୃଥିବୀର ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ଧରିତ୍ରୀ ଦିବସ। ଭାରତ ଓ ଜର୍ମାନୀ ଦ୍ୱିପାକ୍ଷିକ ସମ୍ପର୍କ ସମୟ ସହ ତାଳ ଦେଇ ସୁଦୃଢ଼ ହେଉଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ବିକଶିତ ଭାରତ ଗଠନ ଲକ୍ଷ୍ୟ ସହିତ ନିଜସ୍ୱ ବୃତ୍ତିଗତ ପ୍ରୟାସକୁ ସମନ୍ୱିତ କରିବାକୁ ପ୍ରଶାସନିକ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଶାସନିକ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠିରେ ଶ୍ରୀ ମୋଦି ନିରନ୍ତର ଶିକ୍ଷା ଏବଂ ଦକ୍ଷତା ନିର୍ମାଣ ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଛନ୍ତି। କର୍ମଯୋଗୀ ସାଧନା ସପ୍ତାହରେ ପ୍ରଶାସନିକ କର୍ମଚାରୀଙ୍କ ଅଂଶଗ୍ରହଣ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ କହିଛନ୍ତି, ସପ୍ତାହେ ବ୍ୟାପୀ ଏହି ଶିକ୍ଷା ମହୋତ୍ସବ ଦେଶବ୍ୟାପୀ ପ୍ରଶାସନିକ କର୍ମଚାରୀଙ୍କୁ ଏକତ୍ର କରିପାରିଛି। ନିରନ୍ତର ଶିକ୍ଷା ପ୍ରତି ଅଙ୍ଗୀକାରବଦ୍ଧତା ସକାରାତ୍ମକ ଶକ୍ତିର ଉତ୍ସ। ଶ୍ରୀ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଅନେକ ଆହ୍ୱାନର ସମୟ। ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଆଧାରରେ ବିଭିନ୍ନ କ୍ଷେତ୍ରରେ ସୁଯୋଗର ବ୍ୟାପକ ପରିବର୍ତ୍ତନ ଘଟିଚାଲିଛି। ଦେଶବାସୀ ଏବଂ ବିଶ୍ୱ ଭାରତଠାରୁ ଅନେକ କିଛି ଆଶା ରଖିଛନ୍ତି। ଆଇଗଟ୍ କର୍ମଯୋଗୀ ପ୍ଲାଟଫର୍ମ ବ୍ୟବହାର ମାଧ୍ୟମରେ ଶିକ୍ଷାକୁ ଜୀବନବ୍ୟାପୀ ଅଭ୍ୟାସରେ ପରିଣତ କରିବାକୁ ଶ୍ରୀ ମୋଦି ପ୍ରଶାସନିକ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ବର୍ଷ ପୂରଣ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଏଭଳି ଘୃଣ୍ୟ କାର୍ଯ୍ୟ ଏବଂ ନିରୀହ ବ୍ୟକ୍ତିଙ୍କର ଜୀବନହାନୀ ଆମ ସମସ୍ତଙ୍କ ସ୍କୃତିରେ ଲିପିବଦ୍ଧ ହୋଇ ରହିଛି। ଦେଶରୁ ଯେକୌଣସି ପ୍ରକାର ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ରାଷ୍ଟ୍ରପତି ଆଲୋକପାତ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଏଭଳି ପରିସ୍ଥିତିରେ ସମଗ୍ର ଦେଶ ସେମାନଙ୍କ ସହିତ ଉପସ୍ଥିତ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ତାଙ୍କ ବାର୍ତ୍ତାରେ ଏଭଳି ଅମାନବୀୟ କାର୍ଯ୍ୟ ଦେଶରେ ଶାନ୍ତି, ଏକତା ଓ ମାନବତାର ସ୍ଥାୟୀ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିପାରି ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ମୁଖରେ ଭାରତ ନତମସ୍ତକ ହୋଇନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ଭାରତ ଏକତାର ସହ ମୁକାବିଲା କରିଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଜାମ୍ମୁ କାଶ୍ମୀରର ପହଲଗାମଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତବର୍ଷ ଏପ୍ରିଲ୍ 21 ତାରିଖରେ 26 ଜଣ ନିରୀହ ଲୋକଙ୍କର ପ୍ରାଣହାନୀ ହୋଇଥିଲା। ଏହି ଆକ୍ରମଣକୁ ବିଶ୍ୱସ୍ତରରେ ନିନ୍ଦା କରାଯାଇଥିଲା। ଆକ୍ରମଣର ପ୍ରତି ଜବାବରେ ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଗତବର୍ଷ ମେ ମାସ 6 ଓ 7 ତାରିଖରେ ରାତିରେ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନର ଆତଙ୍କବାଦୀ ଭିଭିଭୂମିକୁ ଭାରତୀୟ ସେନା ପକ୍ଷରୁ ଲକ୍ଷ୍ୟଭେଦୀ ଆକ୍ରମଣ କରାଯାଇଥିଲା। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ 9 ଆତଙ୍କବାଦୀ ଶିବିର ନଷ୍ଟ ହେବା ସହ 100ରୁ ଅଧିକ ଆତଙ୍କବାଦୀ ଏବଂ ଏହି କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟ ବ୍ୟକ୍ତି ନିହତ ହୋଇଥିଲେ। ଭାରତର ପ୍ରତିରକ୍ଷା ଇତିହାସରେ ଏହା ଏକ ନିର୍ଣ୍ଣାୟକ ସମୟ ଭାବେ ସ୍କରଣ କରାଯାଇଥାଏ। ପୃଥିବୀର ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଆଜି ଧରିତ୍ରୀ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଆମ କ୍ଷମତା ଆମ ଗ୍ରହ। 1970 ମସିହା ଏପ୍ରିଲ୍ 22 ତାରିଖରେ ଆମେରିକାରେ ପ୍ରଥମଥର ପାଇଁ ଧରିତ୍ରୀ ଦିବସ ପାଳନ କରାଯାଇଥିଲା। ଏକ ଉତ୍ତମ ଭବିଷ୍ୟତ ଓ ସୁସ୍ଥ ପୃଥିବୀର ଗଠନ ଲାଗି ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହି ଅବସରରେ ବିଭିନ୍ନ ସରକାରୀ, ବେସରକାରୀ ଏବଂ ଘରୋଇ ସଂସ୍ଥା ପକ୍ଷରୁ ଚାରା ରୋପଣ, ପରିବେଶ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଦେଶବାସୀଙ୍କୁ ଧରିତ୍ରୀର ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ଭାରତର ସଭ୍ୟତାଗତ ବିଚାରଧାରାରେ ପ୍ରକୃତି ସହ ସାମଞ୍ଜସ୍ୟର ବହୁକାଳରୁ ମହତ୍ତ୍ୱ ରହିଆସିଛି। ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଆକାଶବାଣୀ ସମ୍ଭାଦସେବା ବିଭାଗର ମହାନିର୍ଦ୍ଦେଶକ ଧୀରଜ ଏମ୍ କାକଡ଼ିଆ ନୂଆଦିଲ୍ଲୀର ଆକାଶବାଣୀ ଭବନ ପରିସରରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଛନ୍ତି। ଏହି ଶପଥପତ୍ରରେ ସେ ଶକ୍ତି ବିଦ୍ୟୁତ୍ର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱଚ୍ଛ ସବୁଜ ଏବଂ ନବୀକରଣୀୟ ଶକ୍ତିକୁ ପ୍ରୋହାହିତ କରିବା, ଜଳ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଭାରତ ଓ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ରମଶଃ ସମୟ ସହ ତାଳ ଦେଇ ସୁଦୃଢ଼ ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଜର୍ମାନୀର ବର୍ଲିନ୍ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି କହିଛନ୍ତି, ଭାରତ ଓ ଜର୍ମାନୀ ମଧ୍ୟରେ ସୁଦୃଢ଼ ରାଜନୈତିକ ଓ ରଣନୀତିକ ସମ୍ପର୍କ ରହିଥିଲେ ମଧ୍ୟ ସମ୍ମିଳିତ ଉଦ୍ୟମ ମାଧ୍ୟମରେ କଳା ଏବଂ ସଂସ୍କୃତି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଆନୁଷ୍ଠାନିକ ଭାବେ କୂଟନୈତିକ ସମ୍ପର୍କର 75 ବର୍ଷ ପୂରଣ ହୋଇଛି ବୋଲି ସେ କହିଛନ୍ତି। ୟୁରୋପରେ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ହେଉଛି ଜର୍ମାନୀ ଏବଂ ଭାରତରେ 2000 ଅଧିକ ଜର୍ମାନୀ କମ୍ପାନୀ ବ୍ୟବସାୟ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ଭାରତ ଓ ଜର୍ମାନୀ ଦୋନୋ ଦେଶ ଐସେ ଡେମୋକ୍ରାଟିକ ପାୱର୍ସ ହୈଁ ଜୋ ଆପସୀ ସହଯୋଗ ସେ ଦୁନିଆ ମେ ଏକ ନଇ ପ୍ରସ୍ପରିଟି ଲାନେ କା ପୋଟେନ୍ସିଆଲ ରଖତେ ହୈଁ ଔର ଭାରତ ଓ ଜର୍ମାନୀ କେ ବୀଚ ରିଶ୍ତା କେବଳ ଡେମୋକ୍ରେସି ତକ ସୀମିତ ନହିଁ ହୈ ବଲକି ଉସକେ ଇକୋନୋମିକ କମର୍ସିଆଲ ଇଣ୍ଡଷ୍ଟ୍ରିଆଲ ଷ୍ଟ୍ରାଟେଜିକ ଔର ଅବ ତୋ ଅବ ଡିଫେନ୍ସ କେ ଭି ଡାଇମେନ୍ସନ ହୈ ଔର ୟେ ସମ୍ବନ୍ଧ ଧୀରେ ଧୀରେ ଔର ଅଧିକ ମଜବୁତ ହୋ ରହେ ହୈଁ ଔର ମୈଁ ମାନତା ହୁଁ କି ବେରୀ ବିଜିଟ ଜୋ ଇସ ବାର କି ହୈ ଇସ ଦିଶା ମେ ଏକ ବହୁତ ହି ମଜବୁତ କଦମ ହୈ ଔର ଭାରତ ଔର ଜର୍ମାନୀ କେ ବୀଚ ସମ୍ବନ୍ଧୋଁ ମେ ହମାରୀ ଭାରତୀୟ ସମୁଦାୟ କେ ଲୋକ ଏକ ଲିଭିଙ୍ଗ ବ୍ରିଜ କା କାମ କରତେ ହୈଁ।
ଏହା ପୂର୍ବରୁ ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟ ଶ୍ରୀ ସିଂ ପରିଦର୍ଶନ କରିବା ସହ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଆପତ୍ତିଜନକ ମନ୍ତବ୍ୟ ପରିପ୍ରେକ୍ଷୀରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଛନ୍ତି। ଦଳର ବରିଷ୍ଠ ନେତା ନିର୍ମଳା ସୀତାରମଣ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ ଏବଂ ଅରୁଣ ସିଂ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ରିଜିଜୁ କହିଛନ୍ତି, କୌଣସି ରାଜନୈତିକ ଦଳ ବ୍ୟବହାର କରୁଥିବା ଏଭଳି ଭାଷା ଗଣତାନ୍ତ୍ରିକ ପଦ୍ଧତିରେ ଏକ ଘୃଣ୍ୟ କାର୍ଯ୍ୟ ଏବଂ ଏହା ଦେଶକୁ ବିଭିନ୍ନ କ୍ଷେତ୍ରରେ ଦୁର୍ବଳ କରିଥାଏ। ପ୍ରତିନିଧି ମଣ୍ଡଳୀର ଦାବି ସମ୍ପର୍କରେ ଆଲୋକପାତ କରି ଶ୍ରୀ ରିଜିଜୁ କହିଛନ୍ତି, ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ନିର୍ବାଚନ କମିଶନ ଏ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ରିଜିଜୁ କହିଛନ୍ତି।
ଦେଶ କା ପ୍ରଧାନମନ୍ତ୍ରୀ ଦୁନିଆ ମେ ଏକ ବହୁତ ମଜବୁତ ନେତା ଲୋକତନ୍ତ୍ର କା ପ୍ରତୀକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ କୋ ମାନତେ ହୈ। ହମନେ କମିଶନ କୋ ରିକ୍ୱେଷ୍ଟ କିଏ ହୈ କି ଦେଶ କା କୋଇ ବି ପଲିଟିକାଲ ପାର୍ଟି ଅଗର ଇସ ତରହ କା ଭାଷା କା ପ୍ରୟୋଗ କରେଙ୍ଗେ ସକ୍ତି ସେ ସକ୍ତି କାର୍ରୱାଇ କିଆ ଯାଏ ଔର ହମନେ ୟେ ବି ମାଙ୍ଗ କିଆ ହୈ କି ମଲ୍ଲିକାର୍ଜୁନ ଖଡ୍ଗେ ଜୀ ପୁରା ଦେଶ କେ ଲୋଗୋ ସେ ମାଫି ମାଙ୍ଗେ।
ଦଳର ଅନ୍ୟତମ ବରିଷ୍ଠ ନେତା ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିରୋଧରେ ବାରମ୍ଭାର ଅପମାନଜନକ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 26 ଲକ୍ଷରୁ ଅଧିକ ପରିବାର ସ୍ୱଗଣନା ସୁବିଧାର ସୁଫଳ ପାଇଛନ୍ତି। ଭାରତର ରେଜିଷ୍ଟ୍ରାର ଜେନେରାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜନଗଣନା ଅଧୀନରେ ଡିଜିଟାଲ ମାଧ୍ୟମ ଉପଯୋଗରେ ନାଗରିକଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ଏହା ପ୍ରତିପାଦନ କରୁଛି। ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ବିବରଣୀ ପଞ୍ଜିକୃତ ହେବା ସରଳ ହୋଇପାରିଛି। ଚଳିତ ମାସ ପହିଲାରୁ ଦେଶବ୍ୟାପୀ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ଛତିଶଗଡ଼, ହରିୟାଣା ଏବଂ ବିହାରରେ ଏବେ ସ୍ୱଗଣନା ବ୍ୟବସ୍ଥା ଜାରି ରହିଛି। ତେବେ ଗୋଆ, କର୍ଣ୍ଣାଟକ, ମିଜୋରାମ, ଓଡ଼ିଶା, ସିକ୍କିମ୍, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଡିୟୁ ଜାତୀୟ ରାଜଧାନୀ ମହାନଗର ଅଞ୍ଚଳ ଓ କ୍ୟାଣ୍ଟନମେଣ୍ଟ ସ୍ଥାନରେ ଆବାସ ତାଲିକା ପ୍ରସ୍ତୁତି ଓ ଗଣନା କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ଫେବୃୟାରୀ ମାସରେ ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପରଜାଇଣ୍ଟସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 47 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଆଇଗଟ୍ କର୍ମଯୋଗୀ ପ୍ଲାଟଫର୍ମ ବ୍ୟବହାର ମାଧ୍ୟମରେ ଶିକ୍ଷାକୁ ଜୀବନବ୍ୟାପୀ ଅଭ୍ୟାସରେ ପରିଣତ କରିବାକୁ ପ୍ରଶାସନିକ କର୍ମଚାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ବର୍ଷ ପୂରଣ ପରିପ୍ରେକ୍ଷୀରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପୃଥିବୀର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଧରିତ୍ରୀ ଦିବସ। ଭାରତ ଓ ଜର୍ମାନୀ ଦ୍ୱିପାକ୍ଷିକ ସମ୍ପର୍କ ସମୟ ସହ ତାଳ ଦେଇ ସୁଦୃଢ଼ ହେଉଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପରଜାଇଣ୍ଟସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମ୍ୟାଚ୍।